हरे कृष्ण। आज हमें श्रीमद् भगवद गीता द्वितीय अध्याय श्लोक 40 रु कथा आरंभ करवा। गत काली जो कथा को विश्राम देते आज से कथा आरंभ हे। तेणु आम कल संक्षेप कह द्वितीय अध्याय 31 रु 38 ये 38 श्लोक विषय श्रवण करते अनात्मा विषय भगवान कहले। पूर्व 31 श्लोक पर्यंत भगवान जो भगवान अर्जुन भगवान को शरण गले द्वितीय अध्याय 11 श्लोक रु भगवान जो ज्ञान शिक्षा प्रदान कले। प्रथम तो कान मोड़ी अर्जुन शिक्षा किसी देना बार रु आरंभ करते कथा शिक्षा बार रु 31 20 टी श्लोक भगवान आत्मा सम्बन्ध ज्ञान प्रदान करते। बार रु 30 19 टी श्लोक तेनालीर जो 31 रु 38 8 श्लोक भगवान अनात्मा सम्बन्ध ज्ञान प्रदान करते जहाँकि आम गत आलोचना करते। तेणु बर्तमान 39 श्लोक रु आम कथ आरंभ करवा जे ये कौन एसा ते विहिता सांख्ये ये सब जो ज्ञान तुमको देली अर्जुन ये सब सांख्य योग ये सांख्य योग प्रकृत सांख्य योगर मूल जो सांख्य योग जे कही सी होती भगवान कपिलदेव जे कि देवहूती पुत्र कर्दम एवं देवहूती पुत्र कपिलदेव भगवान अवतार जन प्रथम स्कंद तृतीय अध्याय ତାଙ୍କୁ ଜଣେ ଅବତାର ବିଷୟରେ ଗ୍ରହଣ କରାଯାଇଛି କପିଳଦେବ। ଏବେ ମଧ୍ୟ ସେ ରହିଛନ୍ତି ଗଙ୍ଗା ସାଗର ମେଳା ଦୁର୍ଗମପୁର ହେଉଛି ପ୍ରତିବର୍ଷ ସେଇଠି ସେ ରହୁଛନ୍ତି କପିଳଦେବ। ତାଙ୍କ ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି ବହୁତ କଥା। ତେଣୁ କପିଳଦେବ ସେ ସାଂଖ୍ୟ ଯୋଗୁଁ ପ୍ରବର୍ତ୍ତନ କରି ଯାହାକି ତୃତୀୟ ସ୍କନ୍ଦ 25 ରୁ 33 ଏ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସାଂଖ୍ୟ ଯୋଗ ବର୍ଣ୍ଣନା କରିଛନ୍ତି ବର୍ଣ୍ଣନା କରାଯାଇଛି ମୈତ୍ରମୁନି ଏଇଟା ବିଦ୍ରୋହ କହୁଛନ୍ତି। ତେଣୁ ଏଠି ଭଗବାନ ସାଂଖ୍ୟଯୋଗ ବିଷୟରେ ସଂକ୍ଷେପରେ କିଛି କହିଲେ ବର୍ତ୍ତମାନ କହିବେ ଏହି ସାଂଖ୍ୟଯୋଗ ବିଷୟରେ କହିଲେ। ତେଣୁ ବିଶେଷ ଭାବରେ ସାଧାରଣତଃ ଲୋକମାନଙ୍କ ପାଖରେ ଯେଉଁ ସାଂଖ୍ୟଯୋଗ ବୋଲି ସେମାନେ କହନ୍ତି ସେ ଜଣେ କପିଳ ସିଏ ଆଉ ଜଣେ କପିଳ କହିଛନ୍ତି ସେ ହେଉଛନ୍ତି ନିରୀଶ୍ୱର କପିଳ ସେ ଭଗବାନ ନୁହନ୍ତି ସେ ଈଶ୍ୱରକୁ ଗ୍ରହଣ କରନ୍ତି ନାହିଁ କିଛି ସାଂଖ୍ୟଯୋଗ କହିଛନ୍ତି ସେ ତତ୍ତ୍ୱ ଆଲୋଚନା କରିଛନ୍ତି 24ଟି ତତ୍ତ୍ୱ ରହିଛି ବହୁତ ଜଗତରେ ଏ 24ଟି ତତ୍ତ୍ୱ ଉପରେ ଆଉ କିଛି ଅଛି ବୋଲି ସେ କହିପାରନ୍ତି ନାହିଁ ସାଂଖ୍ୟ ସଂଖ୍ୟା ଗଣନା କରିକରି ସେ 24ଟି ତତ୍ତ୍ୱ ସେ ପ୍ରାପ୍ତ ହୋଇଛନ୍ତି। ଏବଂ ସାଧାରଣତଃ ଆମର ଯେଉଁ ସ୍କୁଲ କଲେଜମାନଙ୍କରେ ଯେଉଁ ସେ ପାଠ ପଢ଼ାଯାଉଛି ଯେଉଁ ସାଂଖ୍ୟ ଯୋଗ ସେଠି ରହିଛି ସେ ସାଂଖ୍ୟ ଯୋଗ କହିଲେ ଏଇ ନିରୀଶ୍ୱର କପିଳଙ୍କର ସାଂଖ୍ୟ। ତେଣୁ ଏଥିରେ ଈଶ୍ୱର ଗ୍ରହଣ କରାଯାଏ ନାହିଁ ଭଗବାନ କେହି ନାହାନ୍ତି ଏସବୁ ତତ୍ତ୍ୱ ମନୋମନ ହୋଇଯାଇଛି। ଏଭଳି ଭାବରେ ସେ ନିରୀଶ୍ୱର କପିଳ ସେ ତାଙ୍କର ସାଂଖ୍ୟକୁ ସମସ୍ତେ ଲୋକମାନେ ଜାଣନ୍ତି ସାଂଖ୍ୟ କହିଲେ ସେଇଟା ଭାବନ୍ତି ସେମାନେ। କିନ୍ତୁ ଏଠି ଭଗବାନ ଯେଉଁ ସାଂଖ୍ୟଯୋଗ କହିଲେ ଭଗବାନ ସାଂଖ୍ୟଯୋଗ କହିଲେ ଏ ସବୁକିଛି ଯାହାଙ୍କ ପାଖରୁ ଆସୁଛନ୍ତି ମୂଳ ତତ୍ତ୍ୱ ହେଉଛନ୍ତି ଭଗବାନ ତାଙ୍କ ପାଖରୁ ସବୁକିଛି ଆସୁଛି। ତେଣୁ ଭଗବାନ ହେଉଛନ୍ତି 25ତମ ତତ୍ତ୍ୱ ଏ 24ତମ ତତ୍ତ୍ୱର ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ 25ତମ ତତ୍ତ୍ୱ ସାଂଖ୍ୟଯୋଗରେ ସେଇଟାକୁ ଗ୍ରହଣ କରାଯାଇଛି। ତେଣୁ ଭଗବାନ ବର୍ତ୍ତମାନ କହୁଛନ୍ତି 39 ଶ୍ଳୋକରେ ଏସା ତେ ଅଭିତା ସାଂଖ୍ୟେ ଅର୍ଜୁନ ମୁଁ ତୁମକୁ ସାଂଖ୍ୟଯୋଗ ବିଷୟରେ କହିଲି ବୁଦ୍ଧି ଯୋଗେ ତୁମା ଶୁଣୁ ବର୍ତ୍ତମାନ ବୁଦ୍ଧି ଯୋଗ ବିଷୟରେ କହିବି। ବୁଦ୍ଧି ଏ ବୁଦ୍ଧି ଯୋଗ କର୍ମଯୋଗ ପାଖାପାଖି ଗ୍ରହଣ କରାଯାଉଛି କାହିଁକିନା ପ୍ରଥମ 6ଟି ଅଧ୍ୟାୟ ଯେଉଁ ଭଗବତ ଗୀତାରେ ରହିଛି ଏ କର୍ମଯୋଗ ବିଷୟରେ ଭଗବାନ କହିବେ କର୍ମ ଷଟକ ବୋଲି କୁହାଯାଉଛି। କର୍ମ ଷଟକ 7ରୁ 12 ଇଏ ହେଉଛି ଭକ୍ତି ଷଟକ ଭକ୍ତି ଏବଂ 13ରୁ 18 ଇଏ ହେଉଛି ଜ୍ଞାନ ଷଟକ ଜ୍ଞାନ ବିଷୟରେ କହିବେ ଭଗବାନ। ତେଣୁ ଭକ୍ତି ଯେଉଁ ତତ୍ତ୍ୱ ଯେମିତି କୁହାଯାଇଛି ଭକ୍ତି ସ୍ୱାମୀ ସିନ୍ଧୁରେ ରୂପ ଗୋସ୍ୱାମୀ କହିଛନ୍ତି ଭକ୍ତି ହେଉଛି ଜ୍ଞାନ କର୍ମାଦି ଅନାବୃତ ଜ୍ଞାନ କର୍ମରୁ ଅନାବୃତ ହେଲେ ଯେଉଁ ଭକ୍ତି ସେ ହେଉଛି ପ୍ରକୃତ ଭକ୍ତି। ଅନ୍ୟାଭିଳାଷା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା ଇଏ ହେଉଛି ଶ୍ରେଷ୍ଠ ଭକ୍ତି। ତେଣୁ ଏଥିରେ ଯେଉଁ ଭଗବତ ଗୀତାରେ ଯେଉଁ କୁହାଯାଇଛି ଭକ୍ତି ସେ କର୍ମ ଏବଂ ଜ୍ଞାନକୁ ଆଚ୍ଛାଦନ କରି ରଖାଯାଇଛି ଆଚ୍ଛାଦନ କରି ରଖାଯାଇଛି ତାକୁ ଆମେ ବାଦ ଦେଇକରି ଭକ୍ତିଟାକୁ ଗ୍ରହଣ କରିବା। ଯେଉଁମାନଙ୍କର କର୍ମ ଅଧିକାର ଅଛି ସେମାନେ କର୍ମ ମଧ୍ୟ ଆସ୍ତେ ଆସ୍ତେ ସେମାନେ ମଧ୍ୟ ଭକ୍ତିକୁ ଯିବେ। କର୍ମଯୋଗ ବୋଲି କୁହାଯାଉଛି, କର୍ମ କୁହାଯାଉନି, କର୍ମଯୋଗ। ଏହି କର୍ମ ଦ୍ୱାରା ଯିଏ ଯେଉଁ କର୍ମ କରୁଛନ୍ତି କରନ୍ତୁ, ସେହି କର୍ମ ଦ୍ୱାରା ଭଗବାନଙ୍କୁ ତାଙ୍କର କର୍ମ ଅର୍ପଣ କରିବେ, କର୍ମଯୋଗ। ସେଇଟା ହେଉଛି କର୍ମଯୋଗ, ସିଏ ମଧ୍ୟ ଭକ୍ତି, ଭକ୍ତିରେ ପରିଣତ ହେବ ସେଇଟା। ତେଣୁ ବିଶେଷ ଭାବରେ ଭଗବାନ ବୁଦ୍ଧି ଯୋଗେ ତୁମାନେ ଶୁଣୁ, ବୁଦ୍ଧି ଯୋଗ କହିଲେ ଭକ୍ତି ଯୋଗ, ଭକ୍ତି ଯୋଗ ବିଷୟରେ ବର୍ତ୍ତମାନ ଭଗବାନ କହିବେ। କର୍ମ ବିଷୟରେ ଭକ୍ତି କଥା କୁହାଯିବ ବର୍ତ୍ତମାନ। ଶୁଦ୍ଧ ଭକ୍ତି ଆସିବ ସପ୍ତମ ଅଧ୍ୟାୟରେ, ସପ୍ତମର ଆରମ୍ଭ କରିକି ଦ୍ୱାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଭକ୍ତି ବିଷୟରେ କହିବେ। ସେଥିରେ ମଧ୍ୟ ତିନି ପ୍ରକାର ଜ୍ଞାନ ଯେଉଁ ରହିଛି, ନବମ ଅଧ୍ୟାୟରେ ସବୁଠାରୁ ବୃହତ୍ତମ ଜ୍ଞାନ ପ୍ରଦାନ କରିବେ। ଜଣେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେବା ପାଇଁ ହେଲେ ଭକ୍ତି ଆବଶ୍ୟକ, ବିନା ଭକ୍ତିରେ ଜଣେ ଭଗବାନଙ୍କୁ ଜାଣିପାରିବେ ନାହିଁ। ତେଣୁ ଇଏ ଯେଉଁ ସପ୍ତମ ଅଧ୍ୟାୟରେ ଯେଉଁ ଭଗବାନ କହିବେ, ସପ୍ତମରୁ ବାର ଯେଉଁ ବାରଟି ଅଧ୍ୟାୟରେ, ଯେଉଁ ଛଅଟି ଅଧ୍ୟାୟରେ ଯେଉଁ ଭକ୍ତି ସମ୍ବନ୍ଧ ଜ୍ଞାନ ପ୍ରଦାନ କରିବେ, ଏଥିରେ ମଧ୍ୟ ଗୁହ୍ୟ, ଗୁହ୍ୟତର, ଗୁହ୍ୟତମ ତିନି ପ୍ରକାର ଜ୍ଞାନ ରହିଛି। ତେଣୁ ଗୁହ୍ୟତମ ଜ୍ଞାନ ଭଗବାନ ପୂର୍ଣ୍ଣ ଭାବେ ବୁଝିବା ପାଇଁ ହେଲେ ଆମର ଶୁଦ୍ଧ ଭକ୍ତି ଦରକାର। ଜ୍ଞାନ କର୍ମାଦି ଅନାବୃତମ, ଭଗବାନ ଏ ଭଗବତ ଗୀତାରେ କର୍ମ ଜ୍ଞାନକୁ ଆଚ୍ଛାଦନ କରି ରଖିଛନ୍ତି ଭକ୍ତିକୁ। ଭକ୍ତିକୁ ପ୍ରଥମେ ରହିଲା କର୍ମ ଷଟକ, ତାପରେ ରହିଲା ଜ୍ଞାନ ଷଟକ, ମଝିରେ ରହିଲେ ଭକ୍ତି ଷଟକ। ଭକ୍ତି ଏ ଭକ୍ତି ସାତରୁ ବାର ଏଇ ଛଅଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେରୁ ଜ୍ଞାନ ବିଷୟରେ ଆସିବ କଥା ଆସିବ। ଜ୍ଞାନରେ ମଧ୍ୟ ଭଗବାନ ଜାଣିବେ, କିନ୍ତୁ ଜ୍ଞାନରେ ପୂର୍ଣ୍ଣ ଭାବରେ ଭଗବାନ ଜାଣିପାରିବେ ନାହିଁ। ଏହା ହଉ, ତେଣୁ 39 ଶ୍ଲୋକରେ ଯେଉଁ କହୁଛନ୍ତି, ଏସା ତେ ଅଭିତା ସାଂଖ୍ୟେ, ମୁଁ ତୁମକୁ ଅର୍ଜୁନ ତୁମକୁ ସାଂଖ୍ୟଯୋଗ ବିଷୟରେ କହିଲି, ବୁଦ୍ଧି ଯୋଗେ ତୁମାନେ ଶୁଣୁ। ବର୍ତ୍ତମାନ ବୁଦ୍ଧି ଯୋଗ ବିଷୟରେ ତୁମେ କହିବି, ଶୁଣ। ବୁଦ୍ଧିଯୁକ୍ତ ଦେୟା ପାର୍ଥ, ଏଇ ଯଦି ବୁଦ୍ଧି ସହିତ ଆମେ ଯୁକ୍ତ ହୋଇପାରିବା, କର୍ମବନ୍ଧନ ପ୍ରାସ୍ତି, କର୍ମବନ୍ଧନରେ ମୁକ୍ତ ହୋଇଯିବା। କର୍ମଯୋଗ ଭଗବାନ ସବୁ ଯୁକ୍ତ ନ ହେବା ପର୍ଯ୍ୟନ୍ତ କର୍ମବନ୍ଧନ, ଭୌତିକ ଜଗତ କର୍ମବନ୍ଧନ କରିବ। ତଥାକଥିତ ଭଲ କର୍ମ ହେଉ ବା ପାପ କର୍ମ ହେଉ ବା ପୁଣ୍ୟକର୍ମ ହେଉ, ଏ କର୍ମ ଯେଉଁ ଆମକୁ ବନ୍ଧନ କରିବ। ଆଉ ପରେ ସେଇଟା କହିବେ ଚତୁର୍ଥ ଅଧ୍ୟାୟରେ କ'ଣ ଭଗବାନଙ୍କ ସହିତ କ'ଣ, ନହେଲେ କର୍ମବନ୍ଧନ ହେବ। ଯଜ୍ଞାର୍ଥ କର୍ମଣ ଅନ୍ୟତ୍ର ଲୋକଙ୍କ କର୍ମବନ୍ଧନ, ତଦର୍ଥ କର୍ମ କହୁଛି ମୁକ୍ତ ସଂଘ ସମାଜର। ଯେଉଁ କର୍ମ ଜଣେ କର୍ମ ଅଧିକାର ଅଛି ମାନେ ସେ ହଠାତ୍ ଜଣେ ଭକ୍ତିକୁ ଯାଇପାରିବ ନାହିଁ। ତେଣୁ ସେହି କର୍ମ ମାଧ୍ୟମରେ ଭଗବାନ କର୍ମ ଅର୍ପଣ କରି ଆସ୍ତେ ଆସ୍ତେ ସେ ଭକ୍ତି ସ୍ତରକୁ ଆସିବ। ତେଣୁ ଭଗବାନ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ ହେଉନାହିଁ, ଯଜ୍ଞାର୍ଥ କର୍ମ, ଯଜ୍ଞ କହିଲେ ଭଗବାନ, ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ ହେଉନାହିଁ, ତାହେଲେ ସେ ଆମକୁ କର୍ମଟା ବନ୍ଧନରେ ପକେଇବେ। ଏଇ ଭୌତିକ ଜଗତରେ ଆମେ ଘୁରି ବୁଲିବା, ଭଲ କର୍ମ ହେଉ କିଛି ଅସୁବିଧା ନାହିଁ, ଭୌତିକ ଜଗତରେ ରହିବା, ଉନ୍ନତ ଲୋକକୁ ଯିବା, କିନ୍ତୁ ଭୌତିକ ଜଗତରେ ହିଁ ରହିବା। ପାପ କର୍ମ କଲେ ତ ନିଶ୍ଚିତ ଭାବେ ନର୍କ ଭୋଗ କରିବା, ଏସବୁ ରହିଛି, କର୍ମ ଫଳ ରହିଛି। ବେଦରେ ତିନୋଟି କାଣ୍ଡ ରହିଛି, କର୍ମକାଣ୍ଡ, ଜ୍ଞାନକାଣ୍ଡ, ଉପାସନା କାଣ୍ଡ। କର୍ମକାଣ୍ଡ ଜଣେ ଆମର ଜଣେ ବୈଷ୍ଣବ ଠାକୁର ଜଣେ କହିଛନ୍ତି, କର୍ମକାଣ୍ଡ ଜ୍ଞାନକାଣ୍ଡ କେବଳ ଶେର କାଣ୍ଡ ଅମୃତ ତାପରେ କ'ଣ, ନାନା ଗୁଣୀ ସଦା ପିରେ କଦର୍ଯ୍ୟ ଭକ୍ଷଣ କରେ ତାର ଜନ ଆଧ ପାତେ ଯାଏ। ବେଦରେ କର୍ମକାଣ୍ଡ ଜ୍ଞାନକାଣ୍ଡରେ ସେମାନେ ପ୍ରାୟ ଆକୃଷ୍ଟ ହେଇଯାଆନ୍ତି, ସେମାନେ ଜାଣନ୍ତି ନାହିଁ ଇଏ ହେଉଛି ବିଷ। ଅମୃତ ସେମାନେ ଭାବନ୍ତି ଅମୃତ, ଏଇ ଏଇ ଅଧ୍ୟାୟରେ ଆସିବ ସେ କଥା କହିବେ ଭଗବାନ। କର୍ମକାଣ୍ଡିଆ ଧାରା ପରେ ସମସ୍ତ ଲୋକମାନେ ଆକୃଷ୍ଟ କାହିଁକି ହୁଅନ୍ତି, କିନ୍ତୁ ଏଇ କର୍ମଟା ମଧ୍ୟ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ, ନିଷ୍କାମ କର୍ମ କରାଯିବ, ତାହେଲେ ସେମାନେ ଭକ୍ତି ସ୍ତରକୁ ଯିବେ, ଉନ୍ନତ ସ୍ତର ପ୍ରାପ୍ତ ହେବେ। ତେଣୁ ବୁଦ୍ଧିଯୁକ୍ତ ଦେୟା ପାର୍ଥ, ସେ ପାର୍ଥ ବୁଦ୍ଧି ସହିତ ଜଣେ ଜଣେ ଯୁକ୍ତ ହେବ, ଭକ୍ତି ସହିତ ଜଣେ ଜଣେ ଯୁକ୍ତ ହେବ, କର୍ମବନ୍ଧନ ପ୍ରାସ ଅଛି, କର୍ମବନ୍ଧ କର୍ମବନ୍ଧନରୁ ସେ ମୁକ୍ତ ହୋଇପାରିବ। କର୍ମଟା ଏତେ ସହଜ ଜିନିଷ ନୁହଁ, ବୁଝିବାଟା କର୍ମଟା ଭୌତିକ ଜଗତରେ ଜଣେ ଆସୁଛି ମାନେ ସେ କର୍ମ ପାଇଁ ଆସୁଛି। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ରଜ୍ଞା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟ ଶକ୍ତି ଉଚ୍ଚତେ। ସମସ୍ତେ ଏହି କର୍ମ କରୁଛନ୍ତି, କାହିଁକି ନା ଅବିଦ୍ୟା ଯୁକ୍ତ ହୋଇକି କର୍ମ କରୁଛନ୍ତି। ଭଗବାନଙ୍କ ତିନୋଟି ଶକ୍ତି ରହିଛି, ବିଷ୍ଣୁ ଶକ୍ତି ପରାପକ୍ତା, ଭଗବାନଙ୍କ ଶକ୍ତି ଗୋଟେ ହେଉଛି ଉନ୍ନତର ଶକ୍ତି ରହିଛି ପରାପକ୍ତା, କ୍ଷେତ୍ରଜ୍ଞା ତଥା ଆମେ ହେଉଛି କ୍ଷେତ୍ରଜ୍ଞ। ତେର ଅଧ୍ୟାୟରେ ଆମର ବାବୁଙ୍କର ଆଗ୍ରହ, ତେର ଅଧ୍ୟାୟ ଆମେ ସେଇଟା କହିବା କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ କ୍ଷେତ୍ର କ୍ଷେତ୍ରଜ୍ଞ କିଏ କ୍ଷେତ୍ରଜ୍ଞାଖ୍ୟା, ଇଏ ହେଉଛି ଭଗବାନ, ଆମେ ହେଉଛି ଜୀବ ହେଉଛି କ୍ଷେତ୍ରଜ୍ଞ। ତେଣୁ ଏ କ୍ଷେତ୍ରଜ୍ଞା ତଥା ପରା ଇଏ ହେଉଛି ଭଗବାନଙ୍କର ଉନ୍ନତର ଶକ୍ତି। କିନ୍ତୁ ଅବିଦ୍ୟା କର୍ମ ସଂଜ୍ଞା, ଆମେ ଅବିଦ୍ୟାଗ୍ରସ୍ତ ହୋଇଥିବାରୁ ଏ କର୍ମ ଯୁକ୍ତ ହୋଇକି କର୍ମ କରୁଛେ। ଇଏ ହେଉଛି ତୃତୀୟ ଶକ୍ତିରୁ ଉଚିତ, ଏ ଭୌତିକ ଜଗତ ହେଉଛି ଭଗବାନଙ୍କ ତୃତୀୟ ଶକ୍ତି ବା ନିତ୍ୟତର ଶକ୍ତି। ତେଣୁ ସମସ୍ତେ କର୍ମ କରୁଛନ୍ତି, କେହି କର୍ମ ବାଦ ଯାଇପାରିବେ ନାହିଁ। ଜଣେ ଭଗବାନ ଭକ୍ତ ନ ହେବା ପର୍ଯ୍ୟନ୍ତ ସେ କର୍ମ କରିଚାଲିଥିବ, ଭଗବାନ ଉଦ୍ଦେଶ୍ୟରେ ଯେଉଁଟା କର୍ମ ହେଉଛି ସେ କର୍ମଟା ଆଉ କର୍ମବନ୍ଧନ ନୁହେଁ, ତାକୁ ଭକ୍ତି କୁହାଯିବ। କର୍ମ ଆଉ ଭକ୍ତି ଭିତରେ ତଫାତ୍ ଜାଣିବା ବହୁତ କଷ୍ଟ, ଜାଣିପାରିବେ ନାହିଁ। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଆମର ଇସ୍କନ ମୁଭମେଣ୍ଟ ଆରମ୍ଭ ହେଉଥିଲା, ସେହି ସମୟରେ ଆମର ତ ମନ୍ଦିର ଫନ୍ଦିର ହେଉନଥିଲା, ଯେଉଁ ଘର ଘର ଅଛି ତା ଦେହରେ ମନ୍ଦିର ତିଆରି କରାହେଉଥିଲା। ତେଣୁ ତା ସାଇଡ଼ରେ ମଧ୍ୟ ବହୁତ ଘର ଅଛି, ସାମ୍ନାରେ ଘର ସବୁ ରହିଛି, ସବୁ ଯାଇଥିଲି କାନାଡ଼ା, ସେଠି ଆମେ ଦେଖିଥିଲୁ ସେ ମନ୍ଦିର ଭଳିଆ ରହିଛି, କିନ୍ତୁ ସେ ଘର ଭଳିଆ ତା ସାଇଡ଼ରେ ସବୁ ଘର ସବୁ ରହିଛି। ତେଣୁ ସେମାନେ ଦେଖନ୍ତି, ସେ ଲୋକମାନେ ଯେଉଁମାନେ ଅଛନ୍ତି ସେମାନେ ଦେଖନ୍ତି ଏମାନେ ହରେକୃଷ୍ଣ ଭଲା କିଛି କରୁନାହାନ୍ତି, ସକାଳୁ ଉଠିଲାକି କୃଷ୍ଣ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଆମେ ଏତେ ଭଟୁଛୁ, ହଁ ଆମ ପାଖରେ ଆମର କିଛି ପ୍ରାଚୁର୍ଯ୍ୟ କିଛି ନାହିଁ, ଜନସମ୍ପତି କିଛି ନାହିଁ, ସେମାନେ ବହୁତ ଆରାମରେ ରହିଛନ୍ତି, ବହୁତ ଆନନ୍ଦରେ ରହିଛନ୍ତି। ପ୍ରକୃତରେ ଭକ୍ତ ଭକ୍ତମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି, ବ୍ୟବସାୟ ମଧ୍ୟ ସେମାନେ ବି ବ୍ୟବସାୟ କରୁଛନ୍ତି, ସେମାନେ ଯଦି କନସିଡ଼ର କରିବେ ଚିନ୍ତା କରିବେ, ଆମେ ବି ବ୍ୟବସାୟ କରୁଛୁ ସେମାନେ ବ୍ୟବସାୟ କରୁଛନ୍ତି, କିନ୍ତୁ ସେମାନେ ଯଦି ଆନନ୍ଦରେ କେମିତି ରହୁଛନ୍ତି ଆମେ କାହିଁ ରହିପାରୁନାହୁଁ। ତେଣୁ କର୍ମ ଆଉ ଭକ୍ତି ଭିତରେ ତଫାତ୍ କେହି ଲୋକ ବୁଝିପାରିବେ ନାହିଁ, ସେମାନେ ବି ସମସ୍ତେ କର୍ମ କରୁଛନ୍ତି। ଯେମିତି ଉଦାହରଣ ସ୍ୱରୂପ ଆମେ ଗୋଟେ ଉଦାହରଣ ଦେବା, ଘରେ ପ୍ରତି ଘରେ ମାଆମାନେ ରୋଷେଇ କରୁଛନ୍ତି, ସେ କର୍ମ ହେଉଛି। କିନ୍ତୁ ଯେଉଁ ମାଆ ଜଣେ ଭଗବାନ ଭକ୍ତ ହୋଇଗଲେ ସେ ରୋଷେଇ କଲେ, ସେ ରୋଷେଇଟାକୁ ଖାଦ୍ୟଟାକୁ ଭଗବାନଙ୍କୁ ଅର୍ପଣ କରିଦେଲେ, ତେଣୁ ସେ କର୍ମ କର୍ମ ଆଉ ସେଇଟା ହେଲାଣି, ସେଇଟା ଭକ୍ତିରେ ପରିଣତ ହୋଇଗଲା। ଯେ ପଛନ୍ତି ଆତ୍ମକାରଣା, ଯେଉଁ କ'ଣ ଯଜ୍ଞ ଶିକ୍ଷା ଶୁଣୁଛନ୍ତ ମୁଚ୍ଛନ୍ତି ସର୍ବପିଢ଼ି, ସେଇ ଗୁଞ୍ଜନ୍ତି ତୁ ଅଘମ ପାବା ଯେ ପଛନ୍ତି ଆତ୍ମକାରଣା। ସମସ୍ତେ ନିଜେ ନିଜ ପାଇଁ ସମସ୍ତେ ଖାଉଛନ୍ତି, ରୋଷେଇ ଯିଏ କେଉଁ ଭକ୍ତ ବି ଖାଉଛି, ଅଭକ୍ତ ବି ଖାଉଛି, କିନ୍ତୁ ଭକ୍ତ ଯେଉଁମାନେ ହେଲେ ଭଗବାନଙ୍କୁ ଅର୍ପଣ କରି ଖାଉଛି, ଜଗତ ସୃଷ୍ଟା ଶୁଣୁଛନ୍ତୁ ଭଗବାନଙ୍କୁ ଅର୍ପଣ କରାଯାଉଛି, ତେଣୁ ସେଇଟା ବି ଯେଉଁ ଖାଦ୍ୟ ଖାଉଛନ୍ତି ମୁଚ୍ଛନ୍ତି ସର୍ବପିଢ଼ି, ସେଇ ସମସ୍ତ ପାପ କର୍ମର ପ୍ରତିକ୍ରିୟାରେ ମୁକ୍ତ ହୋଇଗଲେ। ଆମେ ଶୁଣୁଛେ କାଳିଆ କଥା, ସକାଳେ କିଳି ବିଷ ହେଇ ବହୁତ ପ୍ରକାର ପାପ କାର୍ଯ୍ୟ ସେ କରୁଥିଲା, ଭଗବାନ ପ୍ରତି ଭକ୍ତି କରୁନଥିଲା, କିନ୍ତୁ କିଳି ବିଷ ସବୁ ବିଷ ହିଁ କରୁଥିଲା, ବିଷ ପ୍ରତିକ୍ରିୟା ସେ ପ୍ରାପ୍ତ ହେଉଥିଲା, ତାକୁ ନିଜର ନିଜର ଶରୀର ବି ବିଷ ବାହାରୁଥିଲା। ଯଜ୍ଞାର୍ଥ କର୍ମ ଅନ୍ୟତ୍ର ଲୋକଙ୍କ କର୍ମ ଯଜ୍ଞ ସୃଷ୍ଟା ସେମାନେ ଭଗବାନଙ୍କୁ ଯଦି ଅର୍ପଣ କରାଗଲା ଯେଉଁ ଖାଦ୍ୟ ସେଇଟାକୁ ଆମେ ସେଇଟାକୁ ତାକୁ କୁହାଯିବ ପ୍ରସାଦରେ ହୋଇଗଲା, ସେଇଟା ସେଇଟା ଆଉ ଖାଦ୍ୟରେ ରହିବ ନାହିଁ, ସେଇଟା ପ୍ରସାଦ ହୋଇଯିବ। ଭଗବାନଙ୍କୁ ଅର୍ପଣ ପୂର୍ବରୁ ତାର ନାମ ହେଉଛି ଭୋଗ, ଭଗବାନ ଅର୍ପଣ ହୋଇଗଲା ପରେ ସେଇଟା ପ୍ରସାଦ ପରିଣତ ହୋଇଯିବ। ଭୋଗଟା କେମିତି ପ୍ରସାଦରେ ପରିଣତ ହେଉଛି ସେ ଟେକ୍ନିକ୍, ସେ ବିଜ୍ଞାନ ଲୋକମାନେ ଜାଣନ୍ତି ନାହିଁ ଅଧିକାଂଶ। ବର୍ତ୍ତମାନ ମଧ୍ୟ ଲୋକ ଅଛନ୍ତି ପୁରୀରେ, ଆମେ ଜିତିଲୁ ପୁରୀରେ 20 ବର୍ଷ କାଳ ଚାକିରି କରିଥିଲୁ, ପୁରୀରେ ଯେଉଁମାନେ ଜଗନ୍ନାଥର ସେବକ ସେମାନେ ମଧ୍ୟ କହନ୍ତି ଏହିଭଳି ଭାବରେ ଯେ ଭଗବାନ ଖାଆନ୍ତି ନାହିଁ ବୋଲି ଆମେ ସବୁ ଭୋଗ ଦେଉଛୁ ନା, ଆଉ ଭଗବାନ ଯଦି ଖାଉଥାନ୍ତେ କିଏ ଭୋଗ ଲଗେଇଥାନ୍ତି, ଏଇଭଳି ଭାବରେ ଲୋକମାନଙ୍କ ଧାରଣା। କିନ୍ତୁ ଏ ଶ୍ଳୋକଟି ଯେଉଁ ରହିଛି ଭଗବତ ଗୀତାରେ 9 ଅଧ୍ୟାୟରେ ଭଗବାନ କହିଲେ पत्रं पुष्पं फलं तोयं जो मे भक्त्या प्रयच्छति तदहं भक्ति उपरहूतं अस्नामि प्रहतात्मना। भक्ति जो मैंने मत प्रदान करे सीटा मुझे ग्रहण अस्नामी अस्नामी मैंने मुझे खाए सीटा अस्नामी ये श्लोक रही भागवत दशम स्कंध एकादश अध्याय सुदाम को भगवान कही सुदाम चरित्र वर्णना करेटी जन आचार्य कहते अस्नामी अर्थ प्रभु आप फूल को भी खाई देते हाँ फूल को भी खाई दे फूलटा भी खाते नहीं फूल गोटे आघ्राणी करते सुंघती फूलटा को कि भगवान एभरी भाव में बोलते से फूलटा को मत खाई दौर जापार ना विदुर भगवत जाइए से विदुर नए पत्नी भगवान खाद्य दौरान भाव गृहर है कदमी आमर बहुत कदमी रही भगवान कदमी लगे कि चोपा लगे भगवान चोपा को फिंगी दौर आम पचार चोपा को फिंगी कर कदमी लगे भगवान कि विदुर पत्नी से कदमी फिंग चोपा लगे भगवान खाया एत भाव भगवान से बहुत आनंद ग्रहण करते भगवान खाद्य ग्रहण करते भगवान भाव ग्रहण भाव गायसी भगवान यज्ञ शिष्टा आसन सब मुच्यते सर्वप्रे विषयी भगवान को अर्पण होती जो खाद्य कौन से पापर प्रतिक्रिया ना आम से कहान कौन कार्बन ये कौन एटा ये रही कौन कार्बोहाइड्रेट अमुक अर्थमक कहते आम जो भगवान को अर्पण ना से ठीक अच्छे किंतु थोड़े भगवान को अर्पण भोग होगा मानने से प्रसाद परिणत हो गला तार जो मटेरियल क्वालिटी सब रही सब नष्ट रहा मटेरियल क्वालिटी आम सब प्रसाद महिमा जाणी प्रसाद रामराज दिन कहते आत्मनिवेदन महाराज कहते रामानुज ये रामानुज रही सी आम रामानंद संप्रदायर जे आचार्य रामानंद आचार्य सी भक्त मैंने जापार प्रसाद महिमा तेणु से कावेरी नदी तटे प्रसाद पाते से कौन गोटे सन्देह कले प्रसाद सन्देह कले देखापी प्रसाद महिमा देखापी पकईदे से नदी को नदी जो पकईदे जो मैं सीट खाई सागे सागे भगवत मान पड़ेगा बैकुट लोकू महाराज कहते से कथा प्रसाद से भाई भाव रही आम जानप प्रसाद सर्वदुखान अष्टादश दर भगवान कह प्रसाद जन प्राप्त हो मान समस्त दुख से मुक्त हो हानि रस्य पजाते प्रसन्न चेत से आसु बुद्धि पर्यवती स्थित प्रसाद पाए जन तार बुद्धि ठीक हो तेणु ये जो बुद्धा ये भक्ति जोगे जब आम बुद्धा युक्त जहाँ पार्थ कर्मबंधन ये कर्म बंधन रहा कर्मबंधन लोप हो ब्रह्म संहित ब्रह्मा सेवता कही जस्तुन्द्र गोपमुखमेन्द्र महोत्सव कर्म बंधान कर्मा निर्दत किंतु च भक्ति भाजा गोविंद आदि पुरुष तमाम भजाम इंद्र ठू आरंभ कर इंद्र गोप पर्यंत बर्षा दिन गाँ ग्राम मानक सब छोटे छोटे नालिया साधव बो जा कहुए पोक इंद्र गोप भी कहुए इंद्र देवता मान राजा इंद्र आ छुटिया पोकटे इंद्र गोप भी कहुए जस्ट इंद्र गोप मात्र मत महोत्सव कर्म बंधन निज कर्म बंधन अनुसार से मैंने यही सब जन्म प्राप्त होती किंतु कर्माणि निर्धारित किंतु से भक्ति भाजा भक्ति जन भक्ति आचरण करें सी कर्मफल मुक्त हो जाती भगवत पंद्रह अध्याय भगवान कहे से कथा नरोपम से यथोपलभ्यते ना तो न चादे न संप्रतिष्ठा ना तो न चादे नपर असंग शस्त्र दृढ़ न छिद्वा असंग शस्त्र छेदन कर मानते कर्मबंधन को नष्ट आम तेनाली भाव में भगवान को यदि भक्ति आम करे मैंने से कर्म आर्मबंधन आम करना भल कर्म होता कर्म कर अर्जुन बुझीपारे ना ये कर्मटा कले आम पाप करवा भगवान उद्देश्य जो कर्म करपर पाप से रहा तथा मानने भगवान उद्देश्य हो पाप पुण्य हिसाब रही मैंने घर त्याग निश्चित भाव पाप कार्य जमी उदाहरण दि जाए प्रभुपाद महाराज उदाहरण दिखती आमर सैन्य बाहन निकट में पाकिस्तान सहित युद्ध है मेडल पाइले जो ई କଣ୍ଟାଙ୍କନା କ୍ୟାପ୍ଟେନ୍ ନା କ'ଣ ତାଙ୍କ ନା, ବହୁତ ତାଙ୍କୁ ସମ୍ମାନ ଦିଆଗଲା ସେ ସମୟରେ। ଯଦି ଜଣେ ସୈନ୍ୟବାହିନୀ ରହିଛି, ଶତ୍ରୁ ସୈନ୍ୟକୁ ହତ୍ୟା କରିଛି, ଯେତେ ଲୋକ ହତ୍ୟା କରିଛି ସେଠି ପୁରସ୍କାର ପାଇବେ। କିନ୍ତୁ ଯଦି ସେଇ ସୈନ୍ୟ ଜଣକ ଆସିଛନ୍ତି, ଛୁଟି ନେଇକି ଆସିଛନ୍ତି, ଘରକୁ ଆସିଛନ୍ତି, ଘରେ ତାଙ୍କର ତାଙ୍କ ସହିତ କାହାର ଗୋଟେ ଶତ୍ରୁତା ହୋଇଗଲା, ତାକୁ ଯଦି ହତ୍ୟା କରିଦେବେ, ଗୁଳି ମାରିଦେବେ, ବନ୍ଧୁକ ମାରିଦେବେ, ତାହେଲେ ସେଥିପାଇଁ ତାଙ୍କୁ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଏତେ ଲୋକ ସେ କହିବି, ମୁଁ ଏତେ ଲୋକ ମାରିଲି ମୋତେ ପୁରସ୍କାର ଦିଆହେଲା, ମୁଁ ଗୋଟେ ଲୋକ ମାରିଲି ମୋତେ ଦଣ୍ଡ ଦିଆଯାଉଛି ନା। ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଇ କାମ କରାଯାଇଛି, ତେଣୁ ସେ ସରକାର ତାଙ୍କୁ ପୁରସ୍କାର ଦେଲେ, ସେଠି ଆଉ ହିସାବ ହେଲାଣି ଏ ଦଣ୍ଡ ମାନେ ପାପ କଲା ବୋଲି ବା ଏସବୁ ଅପରାଧ କଲା ବୋଲି କିଛି ହିସାବ କରାଯିବ ନାହିଁ। ତେଣୁ ବୁଦ୍ଧି ଭଗବାନଙ୍କ ସହିତ ଜଣେ ଭକ୍ତି ଯୋଗରେ ଯୁକ୍ତ ହେଲେ ସେ ଆଉ କର୍ମଫଳ ଭୋଗ କରିବ ନାହିଁ, କର୍ମଟା ନଷ୍ଟ ହୋଇଯିବ, କର୍ମଫଳଟା ନଷ୍ଟ ହୋଇଯିବ। କର୍ମବନ୍ଧନ ପ୍ରହାସ ଅଛି, ପ୍ରହାସ ମାନେ ପ୍ରହାର ହୋଇଯିବ, କର୍ମବନ୍ଧନରେ ନଷ୍ଟ ହୋଇଯିବ, କର୍ମବନ୍ଧନ ପ୍ରହାସ ଅଛି, ପ୍ରକୃଷ୍ଟ ରୂପେଣ ନଷ୍ଟ ହୋଇଯିବ, ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ, କର୍ମ ଆଉ ରହିବ ନାହିଁ। କର୍ମାଣି ନିର୍ଦ୍ଧତି କିନ୍ତୁ ସେ ଭକ୍ତି ଭାଜା, ଭକ୍ତି ମାଧ୍ୟମରେ ଜଣେ କରୁଛନ୍ତି ମାନେ ସେ କର୍ମଫଳ ଆଉ ରହିବ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଭାବାର୍ଥରେ ବହୁତ କଥା କହିଛନ୍ତି, ଆମେ ବି ବହୁତ କଥା କହିଦେଲେ ବିନା ଭାବାର୍ଥରେ। ତେଣୁ ଯାହା ବି ହଉ, ଏ ପ୍ରଭୁପାଦ କେଉଁଠି କେଉଁଠି ସବୁ କହିଛନ୍ତି, ଆମେ ଯାହା ସବୁ କହୁଛୁ ପ୍ରଭୁପାଦଙ୍କର ଲେଖା କଥା ଉଦାହରଣ କରି କହୁଛୁ, ମନଗଢ଼ା କଥା କିଛି ନାହିଁ। ତେଣୁ ତା ପରଶ୍ଳୋକରେ କହୁଛନ୍ତି ଯେ ନେହା ନେହା ବିକ୍ରମ ନାଶସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମୁଖୀ ଅଛି ଧର୍ମସେ ତ୍ରାୟତେ ମହତ ଭୟା। ଏ ଭକ୍ତି ଯୋଗ ବା ବୁଦ୍ଧି ଯୋଗର ଏ ମହିମା କହୁଛନ୍ତି, ନ ଇହ ଅବିକ୍ରମ, ଆମେ ଯାହା ଟିକେ କରିଛେ, ଆଜି ଆମେ ଯେଉଁ କଥା କହୁଛେ ଏ ଭକ୍ତି ଯୋଗ ବୁଦ୍ଧି ଯୋଗ, ଇଏ ଗୋଟେ ଅବିକ୍ରମ, ଇଏ ଗୋଟେ କାର୍ଯ୍ୟ ହେଲା। ଭକ୍ତି ଯୋଗରେ ଆମେ କିଛି କାର୍ଯ୍ୟ କଲେ, ଭଗବାନଙ୍କ ସେବା କଲେ, ଭଗବାନ କଥା ଶ୍ରବଣ କଲେ, ଭଗବାନ କଥା କୀର୍ତ୍ତନ କଲେ, ଭକ୍ତି ଯୋଗ ହେଇଗଲା। ନ ନିହା ଅବିକ୍ରମ ନାଶ, ତାର କେବେ ନାଶ ହେବ ନାହିଁ, କେବେ ନଷ୍ଟ ହେବ ନାହିଁ, କାଳର ପ୍ରଭାବ ନାହିଁ। ଆମେ ସକାଳେ କହୁଥିଲୁ କାଳ ବିଷୟରେ, କାଳର ପ୍ରଭାବ ଆମ ପାଖରେ ନଥାଏ, ଭକ୍ତଙ୍କ ପାଖରେ କାଳର ପ୍ରଭାବ ନଥାଏ, ନାଶ ହେବ ନାହିଁ, ନିହା ବିକ୍ରମ ନାଶ ଅଛି। ତେଣୁ ଯଦି କହିବେ ଅର୍ଜୁନ କହିବେ ନାଶ ନହେଲେ ମଧ୍ୟ କ୍ଷୟ ହୋଇଯାଇପାରେ ନା, ନା ପ୍ରତ୍ୟବାହ ନ ବିଦ୍ୟତେ, ଆମେ ଯେଉଁ କଲେ ଆର ଯେଉଁ ଫଳ ମିଳିବ, ଆର ଏଇ ଯେଉଁ ଶ୍ରବଣ କୀର୍ତ୍ତନ କଲେ ପୁଣ୍ୟ ଶ୍ରବଣ କୀର୍ତ୍ତନ ପୁଣ୍ୟ ଫଳ ଇଏ କେବେ କମିବ ନାହିଁ, ପ୍ରତ୍ୟବାହ ନ ବିଦ୍ୟତେ। ଭାଗବତଙ୍କର ଆରମ୍ଭ ସେକଥା ସୁତ ଗୋସ୍ୱାମୀ କହିଛନ୍ତି, ଭଗବାନଙ୍କ ବିଷୟରେ ଯେଉଁ ଆମେ ଶ୍ରବଣ କୀର୍ତ୍ତନ କରୁଛେ ଏ ପୁଣ୍ୟ କାର୍ଯ୍ୟ ହେଉଛି, ଶ୍ରେଷ୍ଠ ପୁଣ୍ୟ କାର୍ଯ୍ୟ, ଏ ସାମାନ୍ୟ ଭୌତିକ ପୁଣ୍ୟ ନୁହଁ, ଏ ଭଗବତ ସମ୍ବନ୍ଧୀୟ ପୁଣ୍ୟ କାର୍ଯ୍ୟ ହେଉଛି। ଶୁଣନ୍ତା ସୁକଥା କୃଷ୍ଣ, ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟଙ୍କସ୍ତ ହୋଇ ଅବଦ୍ରାଣୀ ବିଧୁନତି ସୁଖସଦା। ପ୍ରଥମ ସ୍ଥାନ ଦ୍ୱିତୀୟ ଅଧ୍ୟାୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଟି ରହିଛି। ଶୁଣନ୍ତା ଆମେ ଯେତେବେଳେ ଶୁଣିବା ପାଇଁ ଆରମ୍ଭ କରୁଛୁ, ଶୁଣନ୍ତା ସ୍ୱକଥା କୃଷ୍ଣ ଭଗବାନ କଥା ଆମେ ସେ ବର୍ତ୍ତମାନ ଶୁଣୁଛେ, ଭଗବାନ କହୁଛନ୍ତି କଥା, ଏ ସ୍ୱକଥା କୃଷ୍ଣ ଭଗବାନଙ୍କ କଥା, ଆମ ମନଗଢ଼ା କଥା ନୁହଁ। ଇଏ ହେଉଛି ପୁଣ୍ୟ ଶ୍ରବଣ କୀର୍ତ୍ତନ, ଆପଣ ଶ୍ରବଣ କରୁଛନ୍ତି ମୁଁ କୀର୍ତ୍ତନ କରୁଛି, ଏସବୁ ପୁଣ୍ୟ କାର୍ଯ୍ୟ ଯାଉଛି। ଶୁଣନ୍ତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ ହୃଦୟତ୍ତ ହୋଇ ଅବଦ୍ରାଣୀ, ଏହାର ଫଳ ହେଉଛି ଏଇଟା, ଆମର ଭିତରେ ଯେଉଁ ଅଭଦ୍ର ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଷଡ଼ ରିପୁ ରହିଛି, ଭଗବାନ ନିଜେ ସଫା କରିଦେବେ, ବିଧୁନତି ଭଗବାନ ନିଜେ ସଫା କରିବେ, ୱାସିଂ ମେସିନ୍ ଦରକାର ନାହିଁ, ଭଗବାନ ନିଜେ ବିଧୁନତି ସୁହୃତ ସତା, କାରଣ ସେ ଭକ୍ତଙ୍କର ସେ ହେଉଛି ବହୁତ ସୁହୃତ, ଅତ୍ୟନ୍ତ ପ୍ରିୟ ଭଗବାନ, ଭକ୍ତଙ୍କର ଭଗବାନ ଅତ୍ୟନ୍ତ ପ୍ରିୟ, ଭଗବାନ ମଧ୍ୟ ଭକ୍ତଙ୍କର ପ୍ରିୟ, ଭକ୍ତ ମଧ୍ୟ ଭଗବାନଙ୍କ ପ୍ରିୟ ସୁହୃତ ସତା। ତେଣୁ ଭଗବାନ ସେଟାକୁ ସଫା କରିବେ, ଆମକୁ ସଫା କରିପାରିବା ନାହିଁ ଆମ ଭିତରେ, ଆମେ ଶ୍ରୀଶ୍ରୀମନ୍ ଗୌରକନ୍ଦୁ ସେ ମହାରାଜ କହନ୍ତି ଆମେ ଯେଉଁ ବସ୍ତ୍ର ସବୁ ସଫା କରୁଛେ, ଆମ ମନ୍ଦିରରେ ଦିଆଯାଉଛି ଡିଟର୍ଜେଣ୍ଟ ଦିଆଯାଉଛି ସଫା କରିବା ପାଇଁ, ସାବୁନରେ ପାଉଡ଼ର ପକାଇ ଆମେ ସଫା କରୁଛେ, ବାହାରଟାକୁ ସଫା କରୁଛେ, ସାବୁନ ଫାବୁନ ଲଗେଇ ସଫା କରୁଛେ, ଭିତରଟା କେମିତି ସଫା ହେବ, ଭିତର ସଫା ପାଇଁ କେଉଁଠି ଅଛି, ରାମଦେବ ବାବାଙ୍କର କିଛି ହେଲାଣି ତିଆରି କଲେଣି, ଏ ଭିତରେ ସଫା ହେଉଛି ଭଗବାନ କଥା, ହୃଦୟନ୍ତସ୍ଥୟୀ ଅବଦ୍ରାଣୀ ବିଧୁନତି ସୁସ୍ଥତା, ଭଗବାନ ନିଜେ ସଫା କରିବେ ସେଟାକୁ, ବିଧୁନତି ସୁସ୍ଥତା। ତାପରେ ତାପରେ ସେ ବହୁତ କଥା ରହିଛି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଯାହା ଆମେ କଲେ ନିହା ନ ଇହ ଅଭିକ୍ରମ ନାଶୋସ୍ତି, ଏ ଅଭିକ୍ରମ ଯାହା କିଛି ଆମେ କରିଛେ ଆଜି ଏତିକି ସମୟ ଆମେ କଥା ଶୁଣିଲେ କଥା କୀର୍ତ୍ତନ କଲେ, ଇଏ ରହିଲା ଷ୍ଟକ୍, ପରମାନେଣ୍ଟ ବାଲାନ୍ସ ରହିଲା, କେବେ ନଷ୍ଟ ହେବ ନାହିଁ, କାଳ ପ୍ରଭାବ ଆ ଉପରେ ନାହିଁ। କାଳ ପ୍ରଭାବ ଗୋଟିଏ କ୍ଷଣ, ଭାଗବତ ଦ୍ୱିତୀୟ ସ୍କନ୍ଧରେ ଏ କଥାଟି କହିଛନ୍ତି, ସ୍ୱର୍ଣ୍ଣକାନ୍ତ ଋଷିମାନେ କହିଛନ୍ତି ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ କହୁଛନ୍ତି ଯେ ସ୍ୱର୍ଣ୍ଣକାନ୍ତ ଋଷିମାନେ କହୁଛନ୍ତି, ସ୍ୱର୍ଣ୍ଣମାନେ ସମୟ କହୁଛନ୍ତି ଯେ ଏ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ନଷ୍ଟ ହୋଇଯାଉଛି। ଆୟୁ ଭାରତି ଭାଇ ପୁଂସା ଉଦୟ ନଷ୍ଟ ଜନ୍ମସ, ଆୟୁ ଭାରତି ଭାଇ ପୁଂସା ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି। ଉଦୟନ୍ୟସ୍ତ ଉଦୟ ଏବଂ ଅସ୍ତରେ ଅସବୁ ମାନେ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି। କିନ୍ତୁ ତତ୍ସତ୍ତେ ଯତ୍ କ୍ଷଣ ନିତ, ଗୋଟିଏ କ୍ଷଣ ତାଙ୍କର ନଷ୍ଟ ହୋଇପାରିବ ନାହିଁ। ଇଏ ତତ୍ସତ୍ତେ ଯତ୍ କ୍ଷଣ ନିତ ଉତ୍ତମ ଶ୍ଳୋକ ବାର୍ତ୍ତା, ଭଗବାନ କଥାରେ ଯେ ସମୟ ବିତାଉଛନ୍ତି ତାଙ୍କର ସମୟକୁ ସୂର୍ଯ୍ୟ ହରଣ କରିପାରିବ ନାହିଁ, କାଳ ପ୍ରଭାବ ତାହାକୁ ନାହିଁ, ଏତେ କେବେ କମିଯିବ ନାହିଁ ମଧ୍ୟ। ଯାହା ଆମେ କଲେ ସେ ପରମାନେଣ୍ଟ ଷ୍ଟକ୍ ହୋଇକି ରହିବ, କମିବନି କେବେ, ନଷ୍ଟ ମଧ୍ୟ ହେବ ନାହିଁ, ପ୍ରତ୍ୟେକ ନ ବିଜତେ। ଆଉ ବଡ଼ କଥା ହେଉଛି କ'ଣ, ଅର୍ଜୁନ ସ୍ୱର୍ପମପ୍ୟସ୍ୟ ଧର୍ମସ୍ୟ, ଏଇ ଯେଉଁ ଧର୍ମ, ଏଇ ଯେଉଁ ବୁଦ୍ଧିଯୋଗ ବର୍ତ୍ତମାନ କୁହାଯିବ, ଏଇ ବୁଦ୍ଧିଯୋଗରେ ଜଣେ ବହୁତ କିଛି କରିପାରିଲା ନାହିଁ, କିଛି ଅଳ୍ପ କିଛି କରିଛି, ସ୍ୱର୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାହେତି ମହତୁ ଭୟା, ବହୁତ ବଡ଼ ବିପଦ ରକ୍ଷା କରିବ। ଜୟ ଶ୍ରୀ ସୀତାରାମର ହନୁମାନ ଜ୍ୟୋତି ପ୍ରାୟତଃ ମହତ୍ଵ ଭୟା, ବହୁତ ବଡ଼ ବିପଦ ରକ୍ଷା କରିବ। ବହୁତ ବଡ଼ ବିପଦରୁ ଯେଉଁ ରକ୍ଷା କରିବ ଧର୍ମସ୍ୟ, ଏସବୁ ବହୁତ ଶାସ୍ତ୍ରମାନେ ବହୁତ କଥା ରହିଛନ୍ତି। କିନ୍ତୁ ବିଶେଷ ଭାବରେ ଏଇଥିରେ ଉଦାହରଣ ଦିଆଯାଏ, ଅଜାମିଳର ଉଦାହରଣ ଦିଆଯାଏ, ଆଗକୁ ଷଷ୍ଠ ସ୍କନ୍ଧରେ ଆସିବ ତାଙ୍କ କଥା, ଅଜାମିଳ କଥା, ଭଗବାନ କେମିତି ତାଙ୍କ ଭକ୍ତଙ୍କୁ ପାଳନ କରନ୍ତି, ପୋଷଣ କରନ୍ତି। ଅଜାମିଳ କିଛି ଅଳ୍ପ କିଛି ଭଗବାନଙ୍କ ସେବା କରିଥିଲେ, ପିଲାଦିନେ କରିଥିଲେ, ତାପରେ ସବୁ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଲେ, କିନ୍ତୁ ଅନ୍ତିମ ସମୟରେ ଭଗବାନ ତାଙ୍କୁ ସ୍ମରଣ ଦେଲେ, ଭଗବାନଙ୍କୁ ସ୍ମରଣ କରି ନାରାୟଣ କୋଉକୁ ଲକ୍ଷ୍ୟ କରି ନାମ ନେଇଥିଲେ ଭଗବାନଙ୍କର, ଏବଂ ସେ ଯମପାସରୁ ମୁକ୍ତ ହୋଇଗଲେ, ଭଗବତ ଧାମକୁ ଚାଲିଗଲେ। ସ୍ୱର୍ପମପ୍ୟସ୍ୟ ଧର୍ମସ୍ୟ ଏଇ ଉଦାହରଣ ଦିଆଯାଏ, ଅଜାମିଳ ଉଦାହରଣ ଦିଆଯାଏ, ସ୍ୱର୍ପମପ୍ୟସ୍ୟ ଧର୍ମସ୍ୟ ପ୍ରାୟତଃ ମହତ୍ଵ ଭୟା, ବହୁତ ବଡ଼ ଭୟରୁ ତମେ ଜଣଙ୍କୁ ରକ୍ଷା କରିବ। ସ୍ୱର୍ପମପ୍ୟସ୍ୟ ଧର୍ମସ୍ୟ ଅତି ଅଳ୍ପ ଜଣ କରିଛି, ଇଏ ଆମର ବହୁତ ଆମକୁ ବହୁତ ଉତ୍ସାହ ପ୍ରଦାନ କରିବ, ଏ କଥା ଭଗବାନଙ୍କ ଯେଉଁ କଥା କହୁଛନ୍ତି। ଆମେ ଅଳ୍ପ କିଛି କରିଛୁ, ବହୁତ କିଛି କରିପାରିଲେ ନାହିଁ, ଅର୍ଜୁନ ପଚାରିବେ ଷଷ୍ଠ ଅଧ୍ୟାୟରେ ପ୍ରଭୁ ଆପଣ ଯେଉଁ କହୁଛନ୍ତି ଅଳ୍ପ କିଛି କଲେ, ଯଦି ଆମେ ପୂର୍ଣ୍ଣତା ପ୍ରାପ୍ତ ନ ହୋଇପାରିଲେ କ'ଣ ହେବ ଆମର ଅବସ୍ଥା, ଷଷ୍ଠ ଅଧ୍ୟାୟରେ କହିବେ ସେଇଟା କ'ଣ ହେବ ତାଙ୍କର ଫଳ, ତେଣୁ ଆମେ ସେ କଥା କହିବା ନାହିଁ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଆମେ ଏଇ ଯେଉଁ ଭକ୍ତି ଯୋଗ କିଛି ଆରମ୍ଭ କରିଛେ, ଅଭିକ୍ରମ ବା କିଛି ଆରମ୍ଭ କଲେ, ସେଥିରେ କେବେ ହେଲେ ନଷ୍ଟ ହେବ ନାହିଁ, ପ୍ରତ୍ୟେକ କେବେ କମିଯିବ ନାହିଁ, ନଷ୍ଟ ମଧ୍ୟ ହେବ ନାହିଁ। ଅନ୍ୟପକ୍ଷରେ ଅତି ଅଳ୍ପ କିଛି ଆମେ ଦେଖିବା ଅଲଗା ସବୁ ଯେଉଁ ରହିଛି, ଅଲଗା ମାର୍ଗ ସବୁ ରହିଛି କର୍ମକାଣ୍ଡ ଧାରାରେ, କର୍ମକାଣ୍ଡ ଧାରାରେ ଜଣେ ଯଦି ସବୁ କରୁଛି, ସେମାନେ ଯଦି କିଛି ଅଙ୍ଗହାନି ରହିଛି ସବୁ କୁହାହେଇଛି, ଆଚାର୍ଯ୍ୟ ଜଣେ ଟିକାରେ କହିଛନ୍ତି ଅଙ୍ଗହାନି ସବୁ ରହିଛି। ଯଦି କଲା ଯେମିତି ମାନଙ୍କର ଉଦାହରଣ ସ୍ୱରୂପ ଆମେ କହିବା, ଯଜ୍ଞ ଗୋଟେ ରହିଛି, ଯଜ୍ଞ ମାଧ୍ୟମରେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଇନ୍ଦ୍ରଦେବ ବିଶ୍ୱରୂପଙ୍କୁ ହତ୍ୟା କରିଦେଇଥିଲେ, ବିଶ୍ୱରୂପଙ୍କୁ ହତ୍ୟା କରିଦେଲେ, ତେଣୁ ବିଶ୍ୱରୂପ ଯେତେବେଳେ ହତ୍ୟା କଲେ, ବିଶ୍ୱରୂପ ହେଉଛନ୍ତି ତୋଷ୍ଟାଙ୍କର ପୁତ୍ର, ତୋଷ୍ଟା ଜଣେ ଇନ୍ଦ୍ରଙ୍କର ଭାଇ, ଦ୍ୱାଦଶ ଆଦିତ୍ୟ ସେମାନେ, ଆଦିତ୍ୟଙ୍କର ପୁତ୍ର ସବୁ ସେମାନେ ତୋଷ୍ଟା, ସେ ତୋଷ୍ଟା ଭଳି ଯଜ୍ଞ କଲେ ଯେଉଁ ଯଜ୍ଞରେ ବୃତ୍ରାସୁର ଆସିଲେ, କିନ୍ତୁ ସେ ଯଜ୍ଞରେ ଯେଉଁ ମନ୍ତ୍ର ଉଚ୍ଚାରଣ ହୋଇଥିଲା, ମନ୍ତ୍ର ଉଚ୍ଚାରଣରେ ଭୁଲ ରହିଗଲା। ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ ଏଇ ଯେଉଁ ମନ୍ତ୍ର ପାଠ ହେଉଥିଲା, ସେ ମନ୍ତ୍ରରେ ଦୀର୍ଘସ୍ୱର ଜାଗାରେ ଅର୍ଷସ୍ୱର ଏଇଭଳି ହେଇଗଲା, କିଛି ଭୁଲ ହେଇଗଲା, ତେଣୁ ଫଳ ବିପରୀତ ହେଇଗଲା। ଏଇଭଳି ବହୁତ ଉଦାହରଣ ରହିଛି। କର୍ମକାଣ୍ଡ ଧାରାରେ ବା ଜ୍ଞାନକାଣ୍ଡରେ ଆମେ କିଛି ଯଦି କିଛି ତ୍ରୁଟି ରହିଗଲା ତାହେଲେ ଆମେ ପୂର୍ଣ୍ଣତା ପ୍ରାପ୍ତ ହୋଇପାରିବା ନାହିଁ। କିନ୍ତୁ ଇଏ ଯେଉଁ ଭକ୍ତି ମାର୍ଗ ଯେଉଁ ରହିଛି, କର୍ମଯୋଗ ବା ଭକ୍ତିଯୋଗ, ଏଥିରେ ଯଦି ଅଳ୍ପ ଜଣେ କିଛି କରିଛି, ବହୁତ କିଛି କରିପାରେ ନାହିଁ। ଯେମିତି ଉଦାହରଣ ଦିଆଯାଏ, ଗୋଟେ ବ୍ୟକ୍ତି ନାମ ମହାତ୍ମାରେ ଆସୁଛି, ଜଣେ ବ୍ୟକ୍ତି ଜଣେ ମେଛ ଜଣେ ଯାଉଥିଲା, ଜଙ୍ଗଲରେ ଯାଉଥିଲା, ସେ ସମୟରେ ଗୋଟେ ବାରା ତାକୁ ଆକ୍ରମଣ କରିଦେଲା। ବାରା ବା ଯେଉଁ ଘୁଷୁରୀ, ଜଙ୍ଗଲ ଘୁଷୁରୀ ବାରା ତାଙ୍କୁ କୁହାଯାଏ, ବାରା ଆକ୍ରମଣ କରିଦେଲା। ସେ ହାରାମ ହାରାମ କହିକି ମୃତ୍ୟୁବରଣ କଲା, ମାନେ ତାକୁ ତାକୁ କ'ଣ ତାକୁ ଅପମାନ କରି ତାକୁ ତା ଉପରେ ରାଗିକରି କ୍ରୋଧ ପ୍ରକାଶ କରି ହାରାମ ବୋଲି କହିଦେଲା। ସେ ହାରାମ କରି କହିଦେଲା, ସେ ମୃତ୍ୟୁବରଣ କଲା, କିନ୍ତୁ ଭଗବତ ଧାମ ଗଲା, ରାମଙ୍କର ଧାମକୁ ଗଲା, ଅଯୋଧ୍ୟା ଧାମକୁ ଗଲା। କିନ୍ତୁ ହାରାମ ଯେଉଁ କହିଲା, ଭଗବାନଙ୍କର ନାମ ନେଇଗଲା, ରାମ ହାରାମ ନାମ ନେଇଗଲା। ସ୍ୱଳ୍ପ ଅର୍ଥ ଧର୍ମସ ପ୍ରାୟତଃ ମହତ୍ତ୍ୱ ବୟା, ଏଇଭଳି ବହୁତ ଉଦାହରଣ ରହିଛି। ତେଣୁ ସ୍ୱଳ୍ପମପେଶ ଧର୍ମସ୍ୟ ପ୍ରାୟତଃ ମହତ୍ତ୍ୱ ଭୟାତ୍। ବ୍ୟବସାୟତ 41 ପ୍ରକାର କହୁଛନ୍ତି, ବ୍ୟବସାୟତ୍ମିକ ବୁଦ୍ଧି ରେକେହ କୁର୍ନନ୍ଦନ ବହୁଶାଖ ଅନନ୍ତାଶ ବୁଦ୍ଧ ଅବ୍ୟବସାୟନା। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ। ବ୍ୟବସାୟତ୍ମିକ ବୁଦ୍ଧି ରେକେହ କୁର୍ନନ୍ଦନ, କୁର୍ନନ୍ଦନ ଅର୍ଜୁନ, ଏ ଯେଉଁ ବୁଦ୍ଧି ଯେଉଁ ରହିଛି, ଭକ୍ତି ଯେଉଁ ରହିଛି, ଏଇଟାକୁ ଯେଉଁମାନେ ନିଶ୍ଚିନ୍ତ ଭାବରେ ଧରିବେ, ନିଶ୍ଚିନ୍ତ ରୂପରେ ଗ୍ରହଣ କରିବେ, ବ୍ୟବସାୟ କିମ୍ବା ଏକ ଯେମିତି ଏକ ଉଦାହରଣ ଦିଆଯାଏ, ଅର୍ଜୁନ ଯେତେବେଳେ ଦୁର୍ଯ୍ୟୋଧନ କ'ଣ ଆମର ଦ୍ରୋଣାଚାର୍ଯ୍ୟ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ, ଧନୁବିଦ୍ୟା ଶିକ୍ଷା ଦେଉଥିଲେ, ସମସ୍ତଙ୍କୁ କହୁଥିଲେ, ଗୋଟେ ଟାର୍ଗେଟ୍ ରଖିଥିଲେ ଗୋଟେ ଗଛରେ, ଗଛ ଉପରେ ଗୋଟେ ରହିଛି ପକ୍ଷୀଟେ, ପକ୍ଷୀର ଯେଉଁ ଆଖି ରହିଛି ସେଇଟା ହେଉଛି ଟାର୍ଗେଟ୍, ସେଇଟାକୁ ସରଳିତ ହେବ। ତେଣୁ ସରକାର ଶିକ୍ଷା ଦେଉଛନ୍ତି, ସେଥିରେ ସବୁ ପଚାରୁଛନ୍ତି, କ'ଣ ଦେଖିଲ, କ'ଣ ଦେଖୁଛ, ନା ଆମେ ଗଛ ଦେଖୁଛି, ଗଛରେ ଦେଖୁଛି, ପକ୍ଷୀ ଦେଖୁଛି, ଏସବୁ ଡିସ୍କ୍ୱାଲିଫାଇ ହେଇଗଲେ। ଅର୍ଜୁନକୁ ଯେତେବେଳେ ପଚରା ଗଲା, ଅର୍ଜୁନ କ'ଣ ଦେଖୁଛ, ନା ଆମେ କେବଳ ପକ୍ଷୀର ଆଖିଟି ଦେଖୁଛୁ, ଆଉ କିଛି ଠିକ୍ କରୁନାହିଁ, ନା ତୁମେ ଠିକ୍। ବ୍ୟବସାୟ ବୁଦ୍ଧି ଏକ, ଏଇ ଆଗରେ ବହୁତ ଶ୍ଳୋକ ଭାଷ୍ୟ ବହୁତ ରହିଛି, ବଡ଼ ଭାଷ୍ୟ ରହିଛି। ଏଇଟାକୁ ଆମେ ଆମେ ଯଦି ଏଇଟାକୁ ନିଶ୍ଚିନ୍ତ କରି ନେବା, ବ୍ୟବସାୟତ୍ମକ ବୁଦ୍ଧି ଏକ ଏକ ମନରେ ଏଇଟାକୁ ଯାହା ଭଗବାନ କହିଛନ୍ତି ଏଇଟା ଠିକ୍, ଏଇଭଳି ଭାବରେ ଆମେ ଆଚରଣ କରିବା, ତାହେଲେ ଆମେ ସିଦ୍ଧିପ୍ରାପ୍ତ ହୋଇଯିବା। ବହୁ ଶାଖା ଅନନ୍ତାଶ ବୁଦ୍ଧ ଓ ଅବ୍ୟବସାୟିନା, ବହୁ ଶାଖା ଅନନ୍ତାଶ ଯେଉଁମାନେ ଅବ୍ୟବସାୟୀ ତାଙ୍କର ବୁଦ୍ଧି ସ୍ଥିର ନୁହେଁ, ସ୍ଥିର ନୁହେଁ। ତ ବହୁ ଜାଗାରେ ଏଇଟା କରିବି ସେଇଟା କରିବି, ବହୁତ ପ୍ରକାର ଯୋଜନା ତାଙ୍କର ଚାଲିଥିବ, ବହୁତ ପ୍ରକାର ଯୋଜନା। ବହୁ ଶାଖା ଅନନ୍ତ ଆସ ଅନନ୍ତ, ବହୁ ଶାଖା ମାନେ କେତେ କେତେ ଲିମିଟେଡ଼ ହେଲେ ନା ଅନଲିମିଟେଡ଼, ବହୁ ଶାଖା ତା ବିଭିନ୍ନ ରହିଛି। ବ୍ୟବସାୟ ଥିବା ସ୍ଥିର ନିଶ୍ଚିତ କରିନାହିଁ, ଏଇଟା ମୁଁ ଗ୍ରହଣ କରିବି ବୋଲି ଗୋଟିଏ ପରେ ଗୋଟିଏ ସବୁ ଚେଷ୍ଟା ଚାଲିଛି ସେ। ତେଣୁ ଏହି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ପ୍ରଭୁପାଦ ମହାରାଜ କହନ୍ତି, ବିଶ୍ୱନାଥ ଠାକୁର ଏଇଟା କହିଛନ୍ତି, ଆଉ ଗୋଟେ ଟୀକା ଦେଇଛନ୍ତି, ବ୍ୟବସାୟତ୍ମକ ବୁଦ୍ଧି। ଉଦୟ ଅନନ୍ତ ହଁ କ'ଣ ନା ବ୍ୟବସାୟତ୍ମକ ବୁଦ୍ଧି କେମିତି ନା ଆମର ଯେଉଁ ଗୁରୁଙ୍କର ଉପଦିଷ୍ଟ ଭଗବତ କୀର୍ତ୍ତନ ସ୍ମରଣ ଚରଣ ପରିଚର୍ଯ୍ୟା ଇତ୍ୟାଦିରେ ଆମର ସାଧନ, ଏହା ହେଉଛି ଆମର ସାଧନ, ଇଏ ହେଉଛି ଆମର ସାଧ୍ୟ, ଇଏ ହେଉଛି ଆମର ଜୀବ, ମାନେ ଆମର ଆତ୍ମା। ଏଇଭଳି ଭାବରେ ବ୍ୟବସାୟତ୍ମକ ବୁଦ୍ଧି ବିଶ୍ୱନାଥ ଠାକୁର ଏ ଭାଷାରେ କଥା କହିଛନ୍ତି, ପ୍ରଭୁପାଦ ମହାରାଜ ଏଇଟାକୁ ସବୁବେଳେ କହନ୍ତି। ବ୍ୟବସାୟତ୍ମକ ବୁଦ୍ଧି ରେଖିବା ପୂର୍ଣ୍ଣନ୍ଦନ ବହୁତା ଆମ ତାସ ବୁଦ୍ଧ ବ୍ୟବସାୟ ସ୍ଥିର ଗୁରୁଦେବ ଏଇଟା କହିଛନ୍ତି, ଏଇଟାରେ ଆମେ ଗ୍ରହଣ କରିବା, ଏଇଟାକୁ ଆମେ ଗ୍ରହଣ ଆଉ ସବୁ କିଛି ଶୁଣିବା ନାହିଁ, ଯାହା ଗୁରୁଦେବ କହିଛନ୍ତି ସେ ଅନୁସାରେ ଆମେ କାର୍ଯ୍ୟ କରିବା, ତାହେଲେ ଜଣେ ସିଦ୍ଧିପ୍ରାପ୍ତ ହୋଇଯିବ। ପ୍ରଭୁପାଦ ମହାରାଜ ଯେଉଁ ଗଲେ ତାଙ୍କର ଗୁରୁଦେବ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେହି ନିର୍ଦ୍ଦେଶ ଅନୁସାରେ ସେ କାର୍ଯ୍ୟ କଲେ, ଗୁରୁଦେବଙ୍କୁ ତାଙ୍କର ଭରସା ଥିଲା, ଏଇ ଯେଉଁ ଭରସା ଥିଲା ଆଜି ସେ ଏଠି ସିଦ୍ଧି ପ୍ରାପ୍ତ ହୋଇଗଲେ। ଗୁରୁଦେବ କଥା ଉପରେ ତାଙ୍କର ଭରସା ଥିଲା, ତେଣୁ ଇଏ ହେଉଛି ସିଦ୍ଧିର ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା ବ୍ୟବସାୟ କିମ୍ବା ବୁଦ୍ଧି ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି। ତେଣୁ ଯେଉଁମାନେ ଆସନ୍ତାକାଲି କହିବା ନା କ'ଣ ଆଉ କହିବା, ଆଉ ଗୋଟେ କହିବା ଲୋକ ଆଉ ଦୁଇଟି ଶ୍ଳୋକ କହିଦେବା। ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅବିପସ୍ଥିତ ବେଦବାଦର ତା ପାର୍ଥ ନାନ୍ୟଦ ସ୍ତୁତିବାଦିନ କାମାତ୍ମାନ ସ୍ୱର୍ଗ ପରା ଜନ୍ମ କର୍ମ ଫଳ ପ୍ରଦାନ କ୍ରିୟା ବିଶେଷ ଭୋଗୁଳାଂ ଭୋଗୈଶ୍ୱର୍ଯ୍ୟ ଗତି ଗତି। ଯେଉଁମାନେ ବ୍ୟବସାୟତ୍ମକ ବୁଦ୍ଧି ନୁହନ୍ତି ତାଙ୍କର କଥା କୁହାଯାଉଛି, ସେମାନେ ଏଭଳି ଭାବରେ ଅନ୍ୱେଷଣ କରୁଛନ୍ତି କେଉଁଟା ଭଲ କେଉଁଟା ଭଲ କେଉଁଟା ଭଲ କରି ଚାଲିଛି ତାଙ୍କର, ନିଶ୍ଚିନ୍ତ ହୋଇପାରୁନାହାନ୍ତି। ସେ ବେଦରେ ଏ ଯେଉଁ କର୍ମକାଣ୍ଡ ଧାରା ରହିଛି, ଏ କର୍ମକାଣ୍ଡ ଧାରା ପ୍ରତି ସେମାନେ ଆକୃଷ୍ଟ ହୋଇଯାଆନ୍ତି, ତେଣୁ ଏଇ ଯେଉଁ କର୍ମ ଏଇଟାକୁ ସବୁ ଆମେ ଆସନ୍ତାକାଲି ଆଲୋଚନା କରିବା। ବହୁତ କଥା ରହିଛି ବେଦ ବିଷୟରେ, ବହୁତ କଥା ରହିଛି ବେଦ। ତେଣୁ ଏଇ 41 ଶ୍ଳୋକ ଯାଏ ଆମେ ଆଜି ପାଠ କଲେ, 42 ଶ୍ଳୋକରୁ କାଲି ଯଦି ସୁବିଧା ହେବ ଆମେ କହିବା, ରାଉଜୀ କହିବେ କହିବେ ଆମର ଏଇଠି କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଛି ପ୍ରଶ୍ନ ବା କିଛି ସନ୍ଦେହ ରହିଛି। ଭକ୍ତି ଯୋଗ ଚାଲିଛି, 72 ଶ୍ଳୋକ ପର୍ଯ୍ୟନ୍ତ ଚାଲିବ ଏଇଟା। ତେଣୁ 54 ଅର୍ଜୁନ ପଚାରିବେ ଯେଉଁମାନେ ଏଇ ଭକ୍ତି ଯୋଗରେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ତାଙ୍କର ଲକ୍ଷଣ କ'ଣ, ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି କିଏ, 55-72 ସେ ପ୍ରଶ୍ନର ଉତ୍ତର ଦିଆଯିବ। ଏଭଳି ଭାବରେ 72 ଶ୍ଳୋକରେ ଦ୍ୱିତୀୟ ଅଧ୍ୟାୟ କଥା ରହିଛି, ସାଂକ୍ରଯୋଗ କଥା ରହିଛି। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଭଗବତ କି ଦାୟୀ ଗୌତମାନନ୍ଦୀ। ଆଜି ପରାଶର।